ଗଣନା ପୁସ୍ତକ ତିନି ପର୍ବ ଯେଉଁଦିନ ସଦାପ୍ରଭୁ ସିନୟ ପର୍ବତରେ ମୋସାଙ୍କ ସଙ୍ଗେ କଥା କହିଲେ ସେହିଦିନ ହାରଣ ଓ ମୋସାଙ୍କର ବଂଶାବଳୀ ଏହି ହାରଣଙ୍କର ପୁତ୍ରଗଣ ନାମ ଏହି ପ୍ରଥମଜାତ ନାଦବ ତହୁ ଅବିହୁ ଓ ଇଲିଆସର ଓ ଇଥାମର ହାରଣଙ୍କର ଯେଉଁ ପୁତ୍ରମାନେ ଯାଜକ ରୂପେ ଅଭିଷିକ୍ତ ହୋଇଥିଲେ ଓ ଯେଉଁମାନଙ୍କୁ ସେ ଯାଜନ କର୍ମ କରିବା ପାଇଁ ନିଯୁକ୍ତ କରିଥିଲେ ସେମାନଙ୍କର ନାମ ଏହି ମାତ୍ର ନାଦବ ଓ ଅବିହୁ ସିନୟ ପ୍ରାନ୍ତରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଇତର ଅଗ୍ନି ଉତ୍ସର୍ଗ କରି ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାଣତ୍ୟାଗ କରିଥିଲେ ସେମାନଙ୍କର ସନ୍ତାନ ନଥିଲା ଯେହେତୁ ଇଲିଆସର ଓ ଇଥାମର ଆପଣା ପିତା ହାରଣଙ୍କ ସାକ୍ଷାତରେ ଯାଜନ କର୍ମ କଲେ ଅନନ୍ତର ସଦାପ୍ରଭୁ ମୋସାଙ୍କୁ କହିଲେ ତୁମେ ଲେବୀୟ ବଂଶକୁ ଆଣି ହାରଣ ସମ୍ମୁଖରେ ଉପସ୍ଥିତ କରାଅ ସେମାନେ ତାହାର ସେବା କରିବେ ଆଉ ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ ତମ୍ବୁ ସମ୍ମୁଖରେ ତାହାର ଓ ସମସ୍ତ ମଣ୍ଡଳୀର ରକ୍ଷଣୀୟ ରକ୍ଷା କରିବେ ପୁଣି ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ ତମ୍ବୁର ସମସ୍ତ ଦ୍ରବ୍ୟ ଓ ଇସ୍ରାଏଲ ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ ଆଉ ତୁମ୍ଭେ ହାରଣ ଓ ତାହାର ପୁତ୍ରଗଣର ହସ୍ତରେ ଲେବୀୟମାନଙ୍କୁ ସମର୍ପଣ କରିବ ସେମାନେ ଇସ୍ରାଏଲ ସନ୍ତାନଗଣ ପକ୍ଷରେ ତାହା ପ୍ରତି ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ ପୁଣି ତୁମ୍ଭେ ହାରଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ ତହିଁରେ ସେମାନେ ଆପଣମାନଙ୍କ ଯାଜକତ୍ୱ ପଦ ରକ୍ଷା କରିବେ ଓ ଅନ୍ୟ ବଂଶୀୟ ଯେ କେହି ନିକଟବର୍ତ୍ତୀ ହେବ ତାହାର ପ୍ରାଣଦଣ୍ଡ ହେବ ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ ଆମ୍ଭେ ଦେଖ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଗର୍ଭଫଳ ପରିବର୍ତ୍ତରେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଗ୍ରହଣ କଲୁ ଏଣୁ ଲେବୀୟମାନେ ଆମ୍ଭର ହେବେ କାରଣ ପ୍ରଥମଜାତ ସମସ୍ତ ଆମ୍ଭର ଯେଉଁଦିନ ଆମ୍ଭେ ମିଶର ଦେଶରେ ପ୍ରଥମଜାତ ସକଳକୁ ଆଘାତ କଲୁ ସେହିଦିନ ଆମ୍ଭେ ଇସ୍ରାଏଲ ମଧ୍ୟରେ ମନୁଷ୍ୟ ଓ ପଶୁ ସମସ୍ତ ପ୍ରଥମଜାତକୁ ଆପଣା ଉଦ୍ଦେଶ୍ୟରେ ପବିତ୍ର କଲୁ ସେମାନେ ଆମ୍ଭର ହେବେ ଆମ୍ଭେ ସଦାପ୍ରଭୁ ଅଟୁ ଅନନ୍ତର ସଦାପ୍ରଭୁ ସିନୟ ପ୍ରାନ୍ତରରେ ମୋସାଙ୍କୁ କହିଲେ ଆପଣା ଆପଣା ପିତୃଗୃହ ଓ ଆପଣା ଆପଣା ବଂଶାନୁସାରେ ଲେବୀୟ ସନ୍ତାନଗଣକୁ ଗଣନା କର ତୁମ୍ଭେ ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷ ଗଣନା କରିବ ତହିଁରେ ମୂଷା ଆଜ୍ଞା ପ୍ରମାଣେ ସଦାପ୍ରଭୁଙ୍କର ବାକ୍ୟାନୁସାରେ ସେମାନଙ୍କୁ ଗଣନା କଲେ ଆପଣା ଆପଣା ନାମାନୁସାରେ ଏମାନେ ଲେବୀର ପୁତ୍ରଗଣ ଯଥା ଗେର୍ସନ୍ ଓ କହାତ୍ ଓ ମରାରି ପୁଣି ଆପଣା ଆପଣା ବଂଶାନୁସାରେ ଗେର୍ସନ୍ର ସନ୍ତାନମାନଙ୍କର ନାମ ଲିବିନ୍ ଓ ସିମିଇ ପୁଣି ଆପଣା ଆପଣା ବଂଶାନୁସାରେ କହାତର ସନ୍ତାନମାନଙ୍କ ନାମ ଅମ୍ରମ୍ ଓ ଜିସିହର୍ ଓ ହିବ୍ରୋଣ ଓ ଉସିଏଲ୍ ପୁଣି ଆପଣା ଆପଣା ବଂଶାନୁସାରେ ମରାରିର ସନ୍ତାନମାନଙ୍କ ନାମ ମହଲି ଓ ମୁସି ଏମାନେ ଆପଣା ଆପଣା ପିତୃଗୃହ ଅନୁସାରେ ଲେବୀୟମାନଙ୍କର ବଂଶ ଗେର୍ସନ୍ଠାରୁ ଲିବିନ୍ ବଂଶ ଓ ସିମିୟର ବଂଶ ଉତ୍ପନ୍ନ ହେଲେ ଏମାନେ ଗେର୍ସନୀୟ ବଂଶ ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଯେଉଁମାନେ ସମସ୍ତ ପୁରୁଷ ଗଣିତ ହେଲେ ସେମାନଙ୍କର ଗଣିତ ଲୋକସଂଖ୍ୟା 7500 ହେଲା ଗେର୍ସନୀୟ ବଂଶ ପଶ୍ଚିମ ଦିଗରେ ଆବାସର ପଶ୍ଚାତ୍ ଭାଗରେ ଛାଉଣି ସ୍ଥାପନ କରିବେ ପୁଣି ଲାଏଲ୍ର ପୁତ୍ର ଇଲିଆସପ୍ ଗେର୍ସନୀୟମାନଙ୍କର ପିତୃଗୃହର ଅଧିପତି ହେବ ପୁଣି ସମାଗମ ତମ୍ବୁର ଏହି ସମସ୍ତ ଦ୍ରବ୍ୟ ଗେର୍ସନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ ଯଥା ଆବାସ ତମ୍ବୁ ଓ ତହିଁର ଛାତ ଓ ସମାଗମ ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର ଓ ପ୍ରାଙ୍ଗଣର ପରଦା ସକଳ ଓ ଆବାସ ଓ ବେଦୀର ଚତୁର୍ଦ୍ଦିଗସ୍ତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର ଓ ତହିଁର ସେବା କାର୍ଯ୍ୟ ନିମିତ୍ତ ସମସ୍ତ ରଜୁ ଆଉ କହାତ୍ଠାରୁ ଅମ୍ରମିୟମ୍ ବଂଶ ଜିସିହରିୟ ବଂଶ ହିବ୍ରଣୀୟ ବଂଶ ଓ ଉସିଏଲ୍ର ବଂଶ ଉତ୍ପନ୍ନ ହେଲେ ଏମାନେ କହାତୀୟ ବଂଶ ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କର ଗଣନାନୁସାରେ 8600 ଲୋକ ପବିତ୍ର ସ୍ଥାନର ରକ୍ଷକ ହେଲେ। କହାତୀୟ ସନ୍ତାନମାନଙ୍କର ବଂଶ ଦକ୍ଷିଣ ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ। ଆଉ ଉସିଏଲର ପୁତ୍ର ଇଲିସାଫନ୍ କହାତୀୟ ବଂଶର ଅଧିପତି ହେବ। ପୁଣି ସିନ୍ଦୁକ ଓ ମେଜ ଓ ଦୀପବୃକ୍ଷ ଓ ଯଜ୍ଞବେଦୀ ଓ ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳ ପାତ୍ର ଓ ପରଦା ତତ୍ସମ୍ବନ୍ଧୀୟ ସମସ୍ତ ସେବା କାର୍ଯ୍ୟ ସେମାନଙ୍କର ରକ୍ଷଣୀୟ ହେବ। ପୁଣି ହାରଣ ଯାଜକଙ୍କର ପୁତ୍ର ଇଲିଆସର ଲେବୀୟ ଅଧିପତିମାନଙ୍କର ଅଧିପତି ହେବ ଓ ପବିତ୍ର ସ୍ଥାନର ରକ୍ଷକମାନଙ୍କ ଉପରେ ତତ୍ତ୍ୱାବଧାନ କରିବ। ଆଉ ମରାରୀଠାରୁ ମହଲୀୟ ବଂଶ ଓ ମୁସିୟ ବଂଶ ଉତ୍ପନ୍ନ ହେଲେ। ଏମାନେ ମରାରୀୟ ବଂଶ। ପୁଣି ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନା ଅନୁସାରେ 6,200 ଲୋକ ହେଲେ। ଆଉ ଅବିଏଲର ପୁତ୍ର ସୁରିଏଲ ମରାରୀ ବଂଶର ପିତୃଗୃହର ଅଧିପତି ହେଲା। ସେମାନେ ଉତ୍ତର ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ ଆଉ ଆବାସର ପଟା ଓ ଅର୍ଗଳ ଓ ସ୍ତମ୍ଭ ଓ ଚୁଙ୍ଗି ଓ ତହିଁର ସମସ୍ତ ଦ୍ରବ୍ୟ ଓ ତତ୍ସମ୍ବନ୍ଧୀୟ ସେବା କାର୍ଯ୍ୟ ଓ ପ୍ରାଙ୍ଗଣରେ ଚତୁର୍ଦ୍ଦିଗସ୍ଥିତ ସ୍ତମ୍ଭ ଓ ତହିଁର ସକଳ ଚୁଙ୍ଗି ଓ ମେଖ ଓ ରଜୁ ମରାରୀ ସନ୍ତାନଗଣର ନିରୂପିତ ରକ୍ଷଣୀୟ ହେବ। ପୁଣି ଯେଉଁମାନେ ଆବାସର ପୂର୍ବ ଦିଗରେ ସମାଗମ ତମ୍ବୁ ସମ୍ମୁଖରେ ସୂର୍ଯ୍ୟୋଦୟ ଆଡ଼େ ଛାଉଣି ସ୍ଥାପନ କରିବେ ସେମାନେ ମୋସା ଓ ହାରଣ ଓ ତାହାର ପୁତ୍ରଗଣ। ଏମାନେ ଇସ୍ରାଏଲ ସନ୍ତାନଗଣର ରକ୍ଷଣୀୟ ବୋଲି ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କରିବେ। ଆଉ ଅନ୍ୟ ବଂଶୀୟ ଲୋକ ତହିଁର ନିକଟବର୍ତ୍ତୀ ହେଲେ ହତ ହେବ। ଲେବୀୟମାନଙ୍କ ମଧ୍ୟରୁ ଯେଉଁମାନେ ଗଣିତ ହେଲେ, ଯେଉଁମାନଙ୍କୁ ମୋସା ହାରଣ ଓ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ସେମାନଙ୍କର ବଂଶାନୁସାରେ ଗଣନା କଲେ, ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷ ସଂଖ୍ୟାରେ 22,000 ହେଲେ। ତେଣୁ ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷଙ୍କୁ ଗଣନା କର ଓ ସେମାନଙ୍କ ନାମ ସଂଖ୍ୟା କର। ଆମ୍ଭେ ସଦାପ୍ରଭୁ ଆମ୍ଭ ନିମନ୍ତେ ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଗ୍ରହଣ କରିବ। ପୁଣି ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ପଶୁ ବଦଳେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବ। ତହିଁରେ ମୋସା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ। ପୁଣି ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ ସଂଖ୍ୟା ଅନୁସାରେ ଯେଉଁମାନେ ଗଣିତ ହେଲେ, ସେମାନଙ୍କ ସଂଖ୍ୟା 22,273 ହେଲା। ଅନନ୍ତର ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଓ ସେମାନଙ୍କ ପଶୁ ବଦଳେ ଲେବୀୟମାନଙ୍କର ପଶୁମାନଙ୍କୁ ଗ୍ରହଣ କର, ଆଉ ଲେବୀୟମାନେ ଆମ୍ଭର ହେବେ, ଆମ୍ଭେ ସଦାପ୍ରଭୁ ଅଟୁ। ପୁଣି ଇସ୍ରାଏଲ ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କ ମଧ୍ୟରେ ଲେବୀୟମାନଙ୍କ ସଂଖ୍ୟାରୁ ଅଧିକ 273 ଲୋକର ମୁକ୍ତି ନିମନ୍ତେ ତୁମେ ମୁଣ୍ଡ ପିଛା 5 ଶେକଲ ଲେଖାଏଁ ନେବ। ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମେ ତାହା ନେବ, 20 ଗେରାରେ 1 ଶେକଲ। ଆଉ ତୁମେ ସେ ବଳକା ଲୋକମାନଙ୍କର ମୁକ୍ତିର ମୂଲ୍ୟ ନେଇ ହାରଣ ଓ ତାହାର ପୁତ୍ରମାନଙ୍କୁ ଦେବ। ତେଣୁ ମୋସା ଲେବୀୟମାନଙ୍କ ଦ୍ୱାରା ମୁକ୍ତ ଲୋକମାନଙ୍କ ଛଡ଼ା ଅବଶିଷ୍ଟ ଲୋକମାନଙ୍କ ମୁକ୍ତି ମୂଲ୍ୟ ନେଲେ। ଇସ୍ରାଏଲ ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କଠାରୁ ସେହି ମୂଲ୍ୟ ନେଲେ। ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ 1,365 ଶେକଲ ନେଲେ। ପୁଣି ମୋସାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋସା ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେ ମୁକ୍ତି ମୂଲ୍ୟ ହାରଣଙ୍କୁ ଓ ତାଙ୍କର ପୁତ୍ରଗଣକୁ ଦେଲେ।